ആകാശവാണി. ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ. ମୁଖ୍ୟ ସମ୍ବାଦ, ଉଚ୍ଚଶିକ୍ଷା କ୍ଷେତ୍ର ସହିତ ସମ୍ପୃକ୍ତ ଅଷ୍ଟମ ଭିଜିଟର୍ସ ପୁରସ୍କାର ନୂଆଦିଲ୍ଲୀରେ ପ୍ରଦାନ କଲେ ରାଷ୍ଟ୍ରପତି. ବନ୍ୟପ୍ରାଣୀ ପରିଚାଳନାକୁ ଅଧିକ ସଶକ୍ତ କରିବା ଲାଗି କୃତ୍ରିମ ବୁଦ୍ଧିମତା ସହିତ ପାରମ୍ପରିକ ଜ୍ଞାନର ବହୁଳ ବ୍ୟବହାର ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ ଆରୋପ. ଦେଶରେ ମହିଳାଙ୍କ ସୁରକ୍ଷା ଏବଂ ସମ୍ମାନ ବଜାୟ ରଖିବା ଲାଗି ଭାରତୀୟ ଆଇନକୁ ସଂଶୋଧନ କରିଛନ୍ତି ସରକାର, କହିଲେ ଆଇନମନ୍ତ୍ରୀ. ବ୍ରିଟେନ୍ ଏବଂ ଆୟାରଲ୍ୟାଣ୍ଡକୁ ଆସନ୍ତାକାଲିଠାରୁ ସରକାରୀ ଗସ୍ତରେ ଯିବେ ବୈଦେଶିକ ବ୍ୟାପାର ମନ୍ତ୍ରୀ. ଏବଂ ଆଇସିସି ଚାମ୍ପିଅନ୍ସ ଟ୍ରଫି କ୍ରିକେଟ୍ ପ୍ରତିଯୋଗିତାର ପ୍ରଥମ ସେମିଫାଇନାଲରେ ଆସନ୍ତାକାଲି ଭାରତ ଭେଟିବ ଅଷ୍ଟ୍ରେଲିଆକୁ. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଉଚ୍ଚଶିକ୍ଷା କ୍ଷେତ୍ର ସହିତ ସମ୍ପୃକ୍ତ ଅଷ୍ଟମ ଭିଜିଟର୍ସ ପୁରସ୍କାର ପ୍ରଦାନ କରିଛନ୍ତି. ଏହି ଅବସରରେ ଶ୍ରୀମତୀ ମୁର୍ମୁ କହିଛନ୍ତି, ବିଶ୍ୱସ୍ତରରେ ବେଶ୍ ସୁନାମ ଅର୍ଜନ କରିଥିବା ଅନେକ ଉଚ୍ଚ ଶିକ୍ଷାନୁଷ୍ଠାନ ଉନ୍ନତମାନର ଶିକ୍ଷା ଉପଲବ୍ଧ କରାଇବା ଦିଗରେ ଦେଶରେ କାର୍ଯ୍ୟ କରୁଛନ୍ତି, ତେବେ ଭାରତରେ ଗବେଷଣା କ୍ଷେତ୍ରକୁ ଅଧିକ ପ୍ରୋତ୍ସାହନ ଦେବା ଉପରେ ରାଷ୍ଟ୍ରପତି ଗୁରୁତ୍ୱ ଆରୋପ କରିଛନ୍ତି. ଏତଦ୍ବ୍ୟତୀତ କୃତ୍ରିମ ବୁଦ୍ଧିମତା କ୍ଷେତ୍ରକୁ ଅଧିକ ସୁସଂହତ କରିବା ଦିଗରେ ଅଭିନବ ପଦକ୍ଷେପ ନେବା ଲାଗି ଶ୍ରୀମତୀ ମୁର୍ମୁ ଏହି ଅବସରରେ ଦେଶର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ ଆହ୍ୱାନ ଦେଇଛନ୍ତି।
ବର୍ଷ 2025 ହମନେ ଦ ଇୟର ଅଫ ଏଆଇ ଘୋଷିତ କିଆ ହେ। ଆଜ ମେ ଉଚ୍ଚ ଶିକ୍ଷାକେ ନେତୃତ୍ୱ ସେ ଜୁଡେ ଆପ ସଭି ଲୋଗୋଁ ସେ ଏ ଅନୁରୋଧ କରତି ହୁଁ କି ଆପ ସବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ର ମେ ନେଇ ଅର ବଡେ କାମ କରେ ଅର କରୱାଏ। ଶୋଧ କାର୍ଯ୍ୟ କେ ସମ୍ବନ୍ଧ ମେ ମେ ଏ କହିନା ଚାହୁଁଗି କି ଶୋଧ କାର୍ଯ୍ୟ କି ସାର୍ଥକତା उसकी नवीनता उपयोगिता और व्यापक प्रभाव में होती है। मैं आशा करती हूँ कि भारत के उच्च शिक्षण संस्थान स्थानीय क्षेत्रीय राष्ट्रीय चुनौतियों का समाधान प्रस्तुत करेंगे।
ବନ୍ୟପ୍ରାଣୀ ପରିଚାଳନାକୁ ଅଧିକ ସଶକ୍ତ କରିବା ଦିଗରେ କୃତ୍ରିମ ବୁଦ୍ଧିମତା ସହିତ ପାରମ୍ପରିକ ଜ୍ଞାନର ବହୁଳ ବ୍ୟବହାର କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି। ଏଥିସହିତ ଭାସ୍କରାଚାର୍ଯ୍ୟ ଅନ୍ତରୀକ୍ଷ ଅନୁପ୍ରୟୋଗ ଓ ଭୂସୂଚନା ବିଜ୍ଞାନ ସଂସ୍ଥାନ ଏବଂ ଭାରତୀୟ ବନ ସର୍ବେକ୍ଷଣ ମିଳିତ ଭାବେ ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ କରିବା ସହିତ ବନ୍ୟଜନ୍ତୁ ସଂଘର୍ଷ ପ୍ରସଙ୍ଗରେ ଆଧୁନିକ ମେସିନ୍ ଓ କୃତ୍ରିମ ବୁଦ୍ଧିମତା ବ୍ୟବହାର କରିବା ଉପରେ ଶ୍ରୀ ମୋଦି ଗୁରୁତ୍ୱ ଆରୋପ କରିଛନ୍ତି। ଆଜି ବିଶ୍ୱ ବନ୍ୟପ୍ରାଣୀ ସଂରକ୍ଷଣ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଜୁନାଗଡ଼ ଜିଲ୍ଲାର ଶାସନ ଗିରିଠାରେ ଅନୁଷ୍ଠିତ ଜାତୀୟ ବନ୍ୟଜନ୍ତୁ ବୋର୍ଡର ସପ୍ତମ ବୈଠକରେ ଅଧ୍ୟକ୍ଷତା କରି ଏହା କହିଛନ୍ତି। ଡଲଫିନ୍ ସଂରକ୍ଷଣ ଲାଗି ଜନସଚେତନତା ସୃଷ୍ଟି କରିବା ନିମନ୍ତେ ସମ୍ପୃକ୍ତ ଅଞ୍ଚଳର ଅଧିବାସୀଙ୍କୁ ଏଥିରେ ସାମିଲ କରିବା ଉପରେ ଶ୍ରୀ ମୋଦି ଗୁରୁତ୍ୱ ଆରୋପ କରିଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ଦେଶରେ ଡଲଫିନ୍ ଗଣନା ସମ୍ପର୍କିତ ରିପୋର୍ଟ ଉନ୍ମୋଚନ କରିଥିଲେ। ରିପୋର୍ଟରୁ ମିଳିଥିବା ସୂଚନା ଅନୁଯାୟୀ ଦେଶରେ ମୋଟ 6,337 ଡଲଫିନ୍ ବର୍ତ୍ତମାନ ଅଛନ୍ତି। ଦେଶର 8 ରାଜ୍ୟରେ ଥିବା ପ୍ରାୟ 8,500 କିଲୋମିଟର ଦୀର୍ଘ 28 ନଦୀ ଏବଂ ଅନ୍ୟାନ୍ୟ ଜଳପଥ ସର୍ଭେ କରାଯାଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଉତ୍ତରପ୍ରଦେଶରେ ସର୍ବାଧିକ ଡଲଫିନ୍ ଥିବାବେଳେ ଦ୍ୱିତୀୟରେ ବିହାର, ତୃତୀୟରେ ପଶ୍ଚିମବଙ୍ଗ ଏବଂ ଆସାମ ଚତୁର୍ଥ ସ୍ଥାନରେ ରହିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଜୁନାଗଡ଼ଠାରେ ବନ୍ୟପ୍ରାଣୀଙ୍କ ନିମନ୍ତେ ଜାତୀୟ ରେଫରାଲ୍ କେନ୍ଦ୍ର ଲାଗି ଶିଳାନ୍ୟାସ କରିଛନ୍ତି। ବନ୍ୟଜନ୍ତୁଙ୍କ ସ୍ୱାସ୍ଥ୍ୟ ଏବଂ ରୋଗ ପରିଚାଳନା କ୍ଷେତ୍ରକୁ ଅଧିକ ସୁସଂହତ କରିବା ଦିଗରେ ଏହି କେନ୍ଦ୍ର କାର୍ଯ୍ୟ କରିବ। ସେହିଭଳି ପ୍ରଧାନମନ୍ତ୍ରୀ 16 ସିଂହ ସଂଖ୍ୟା ଆକଳନ ରିପୋର୍ଟକୁ ମଧ୍ୟ ଉନ୍ମୋଚନ କରିଛନ୍ତି। ପ୍ରଧାନମନ୍ତ୍ରୀ ବନ୍ୟଜନ୍ତୁ ସଂରକ୍ଷଣ କ୍ଷେତ୍ରରେ ଇକୋ ପର୍ଯ୍ୟଟନର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରିବା ସହିତ ବନ୍ୟଜନ୍ତୁ ପର୍ଯ୍ୟଟନ ଲାଗି ସଂଯୋଗୀକରଣ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବା ଉପରେ ଜୋର୍ ଦେଇଛନ୍ତି। ମାନବ ବନ୍ୟଜନ୍ତୁ ଦ୍ୱନ୍ଦ୍ୱକୁ ସଫଳ ଭାବେ ପରିଚାଳନା କରିବା ଲାଗି କୋଏମ୍ବାଟୁର୍ସ୍ଥିତ ଭାରତୀୟ ବନ୍ୟଜନ୍ତୁ ପ୍ରତିଷ୍ଠାନ ପରିସରରେ ଏକ ଉତ୍କର୍ଷ କେନ୍ଦ୍ର ସ୍ଥାପନ ଲାଗି ପ୍ରଧାନମନ୍ତ୍ରୀ ଏହି ଅବସରରେ ଘୋଷଣା କରିଛନ୍ତି। ଭାରତୀୟ ରେଳବାଇ ଅର୍ଥ ନିଗମ IRFC ଏବଂ ଭାରତୀୟ ରେଳବାଇ କ୍ୟାଟରିଂ ଓ ପର୍ଯ୍ୟଟନ ନିଗମ IRCTCକୁ କେନ୍ଦ୍ର ସରକାର ନବରତ୍ନର ସ୍ୱୀକୃତି ପ୍ରଦାନ କରିଛନ୍ତି। ରେଳ ମନ୍ତ୍ରଣାଳୟ ଅଧୀନରେ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଭାବେ କାର୍ଯ୍ୟରତ IRFCର ବାର୍ଷିକ ବ୍ୟବସାୟିକ ପରିମାଣ 26,000 କୋଟି ଟଙ୍କା ଥିବାବେଳେ ଅନୁରୂପ ଭାବେ କାର୍ଯ୍ୟରତ IRCTCର ବାର୍ଷିକ ବ୍ୟବସାୟିକ ପରିମାଣ 4,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବୋଲି ଜଣାପଡ଼ିଛି। ନବରତ୍ନ ସ୍ୱୀକୃତି ମିଳିଥିବାରୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଦୁଇ ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ ଅଭିନନ୍ଦନ ଜଣାଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦେଶରେ ମହିଳାଙ୍କ ସୁରକ୍ଷା ଏବଂ ସମ୍ମାନ ବଜାୟ ରଖିବା ଲାଗି କେନ୍ଦ୍ର ସରକାର ଭାରତୀୟ ଆଇନକୁ ସଂଶୋଧନ କରିଛନ୍ତି ବୋଲି ଆଇନ ଓ ନ୍ୟାୟ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି। ଆଜି ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ଆୟୋଜିତ ମହିଳା ଓ ସାଇବର ସଚେତନତା କାର୍ଯ୍ୟକ୍ରମ ସମ୍ପର୍କିତ ସାଇବର ଆଇନ ଉପରେ ଅନୁଷ୍ଠିତ ଏକ କର୍ମଶାଳାରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ ମେଘୱାଲ କହିଛନ୍ତି, କୃତ୍ରିମ ବୁଦ୍ଧିମତାର ବିଭିନ୍ନ ଆଧୁନିକ କୌଶଳ ପ୍ରୟୋଗ କରାଯାଇ ଦେଶରେ ବର୍ତ୍ତମାନ ମହିଳାଙ୍କ ବିରୁଦ୍ଧରେ ଅନେକ ଅପରାଧ ବୃଦ୍ଧି ପାଇବାରେ ଲାଗିଛି। ତେବେ ଏସବୁକୁ ପ୍ରତିହତ କରିବା ଲାଗି ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ସାଇବର କାର୍ଯ୍ୟକଳାପ ପ୍ରତି ସତର୍କ ରହିବା ସହିତ ଏଭଳି ଅଘଟଣ ଘଟିଲେ ତୁରନ୍ତ ଅଭିଯୋଗ ପଞ୍ଜିକରଣ କରିବା ନିମନ୍ତେ ଆଇନମନ୍ତ୍ରୀ ମହିଳାଙ୍କୁ ଆହ୍ୱାନ ଦେଇଛନ୍ତି। ଦେଶରେ ମହିଳାଙ୍କ ଲାଗି ସାଇବର ଆଇନକୁ ଅଧିକ ସଶକ୍ତ କରିବା ଦିଗରେ 200ରୁ ଅଧିକ ହୋଇଥିବା ସଂସ୍କାରମୂଳକ ପଦକ୍ଷେପ ଉପରେ ଆଲୋଚନା କରିବା ଲାଗି ଜାତୀୟ ମହିଳା ଆୟୋଗଙ୍କ ଦ୍ୱାରା ଏହି କର୍ମଶାଳା ଆୟୋଜିତ ହୋଇଥିଲା। ଏଥିରେ କର୍ମଶାଳାର ବିଷୟବସ୍ତୁ ସହିତ ସମ୍ପୃକ୍ତ ଥିବା ବିଭିନ୍ନ ପ୍ରତିପକ୍ଷ, ସରକାରୀ ବିଭାଗ, ବେସରକାରୀ ସଂସ୍ଥା ତଥା ଉଚ୍ଚ ଶିକ୍ଷାନୁଷ୍ଠାନର ପ୍ରତିନିଧିମାନେ ଯୋଗ ଦେଇଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆସନ୍ତାକାଲିଠାରୁ ବ୍ରିଟେନ୍ ଏବଂ ଆୟାରଲ୍ୟାଣ୍ଡକୁ ସରକାରୀ ଗସ୍ତରେ ଯିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ଦିଆଯାଇଥିବା ସୂଚନା ଅନୁଯାୟୀ ଭାରତ ଏବଂ ବ୍ରିଟେନ୍ ମଧ୍ୟରେ ଏକ ସମନ୍ୱିତ ରଣନୀତିକ ଭାଗିଦାରୀ ରହିଆସିଛି। ସେହିଭଳି ପ୍ରତିରକ୍ଷା, ସୁରକ୍ଷା, ବାଣିଜ୍ୟ, ଅର୍ଥନୀତି, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଜନସମ୍ପର୍କ ଭଳି ବିବିଧ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଦ୍ୱିପକ୍ଷୀୟ ସମ୍ପର୍କ ସଶକ୍ତ ହୋଇଛି। ଏହି ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ତାଙ୍କର ବ୍ରିଟେନ୍ ପ୍ରତିପକ୍ଷ ଡେଭିଡ୍ ଲାନିଙ୍କ ସମେତ ବ୍ରିଟେନ୍ର ଅନ୍ୟାନ୍ୟ ନେତୃବୃନ୍ଦଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ସେହିଭଳି ଆୟାରଲ୍ୟାଣ୍ଡକୁ ଦୁଇଦିନିଆ ଗସ୍ତରେ ଯାଇ ଡକ୍ଟର ଜୟଶଙ୍କର ତାଙ୍କର ସ୍ଥାନୀୟ ପ୍ରତିପକ୍ଷ ସାଇମର ହ୍ୟାରିସ୍ଙ୍କ ସମେତ ଅନ୍ୟାନ୍ୟ ନେତୃବୃନ୍ଦଙ୍କ ସହିତ ଆଲୋଚନା କରିବେ। ଭାରତ ଏବଂ ଆୟାରଲ୍ୟାଣ୍ଡ ମଧ୍ୟରେ ଗଣତାନ୍ତ୍ରିକ ମୂଲ୍ୟବୋଧ, ସାଂସ୍କୃତିକ ସମ୍ପର୍କ ଏବଂ କ୍ରମବର୍ଦ୍ଧିଷ୍ଣୁ ଅର୍ଥନୈତିକ ବ୍ୟବସ୍ଥା ଭିତ୍ତିକ ଏକ ବନ୍ଧୁତ୍ୱପୂର୍ଣ୍ଣ ଦ୍ୱିପକ୍ଷୀୟ ସମ୍ପର୍କ ରହିଆସିଛି। ଏହି ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ସେଠାରେ ବସବାସ କରୁଥିବା ଭାରତୀୟ ବଂଶୋଦ୍ଭବଙ୍କ ସହିତ ମଧ୍ୟ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଭାରତ ଓ ବେଲଜିୟମ ମଧ୍ୟରେ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ବିଶେଷ କରି ସାମୁଦ୍ରିକ ସୁରକ୍ଷା ସମ୍ପର୍କରେ ଆଜି ନୂଆଦିଲ୍ଲୀଠାରେ ଦ୍ୱିପକ୍ଷୀୟ ଆଲୋଚନା ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ତାଙ୍କର ବେଲଜିୟମ ପ୍ରତିପକ୍ଷ ଥ୍ରିଓ ଫ୍ରାଙ୍କେନ୍ ଏହି ବୈଠକରେ ଅଂଶଗ୍ରହଣ କରି ଦୁଇ ଦେଶ ମଧ୍ୟରେ ଥିବା ପ୍ରତିରକ୍ଷା ଶିଳ୍ପ ସହଯୋଗକୁ ଅଧିକ ସଶକ୍ତ କରିବା ଦିଗରେ ମତ ବିନିମୟ କରିଛନ୍ତି। ପ୍ରତିରକ୍ଷା କ୍ଷେତ୍ରରେ ବେଲଜିୟମ କମ୍ପାନୀଗୁଡ଼ିକର ପୁଞ୍ଜିନିବେଶକୁ ଶ୍ରୀ ସିଂ ସ୍ୱାଗତ କରିଛନ୍ତି। ଭାରତରେ ପ୍ରତିରକ୍ଷା ଶିଳ୍ପ କ୍ଷେତ୍ରରେ ନିଜର ସ୍ଥିତିକୁ ଅଧିକ ବିସ୍ତାର କରିବା ଦିଗରେ ବେଲଜିୟମ କମ୍ପାନୀଗୁଡ଼ିକ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବେ ବୋଲି ସେ କହିଛନ୍ତି। ପ୍ରତିରକ୍ଷା ସହଯୋଗ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବା ଉପରେ ମଧ୍ୟ ଦୁଇ ଦେଶ ନିଜର ସମ୍ମତି ପ୍ରଦାନ କରିଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ବୃଦ୍ଧି ପାଉଥିବା ମେଦ ବହୁଳତା ଚିନ୍ତା ଏବଂ ଏହାର ନିରାକରଣ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ଏଥିରେ ନୂଆଦିଲ୍ଲୀ ଏମ୍ସର କ୍ୟାର୍ଡିଓଲୋଜି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ସୌରଭ ଅଗସ୍ତମ୍ ଏବଂ ଡାଇଟିସିଆନ୍ ଡକ୍ଟର ମାଲା ମନରାଲ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 011-234-21050 ଏବଂ 011-233-1444 ନମ୍ବରକୁ ଡାଏଲ କରିବାକୁ ହେବ। ଏତଦ୍ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ମହାରାଷ୍ଟ୍ର ବିଧାନସଭା ପରିଷଦର 5 ଆସନ ନିମନ୍ତେ ଉପନିର୍ବାଚନ ଲାଗି ନିର୍ବାଚନ ଆୟୋଗ ଆଜି କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। ରାଜ୍ୟ ବିଧାନ ପରିଷଦ ସଦସ୍ୟ ଥିବା ଆମାସ୍ୟା ପାଡ଼ଭି, ପ୍ରବୀଣ ଡାଟକେ, ରାଜେଶ ଭେଟେକର, ରମେଶ କାରାଦ ଏବଂ ଗୋପୀ ଚାନ୍ଦ ପାଦଲକର ଇତିମଧ୍ୟରେ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିବା ଦୃଷ୍ଟିରୁ ଏହିସବୁ ଆସନ ଖାଲି ପଡ଼ିଛି। ଏଥିଲାଗି ଆସନ୍ତା 10 ଦିନ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯିବ। ଏହି ନିର୍ବାଚନ ନିମନ୍ତେ ମନୋନୟନପତ୍ର ଦାଖଲର ଶେଷ ତାରିଖ 17 ଥିବାବେଳେ ଏହାର ପରଦିନ ସେଗୁଡ଼ିକର ଯାଞ୍ଚ କରାଯିବ। ସେହିଭଳି ଆସନ୍ତା 20 ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ। ଆବଶ୍ୟକ ସ୍ଥଳେ 27 ଦିନ ଏଥିଲାଗି ଭୋଟ୍ ଗ୍ରହଣ କରାଯାଇ ସେହିଦିନ ଗଣତି ମଧ୍ୟ କରାଯିବ ବୋଲି ଆୟୋଗଙ୍କ ପକ୍ଷରୁ କୁହାଯାଇଛି। ଆଇସିସି ଚାମ୍ପିୟନ୍ସ ଟ୍ରଫି କ୍ରିକେଟ୍ ପ୍ରତିଯୋଗିତାର ପ୍ରଥମ ସେମିଫାଇନାଲରେ ଆସନ୍ତାକାଲି ଭାରତ ଅଷ୍ଟ୍ରେଲିଆକୁ ଭେଟିବ। ଏହି ମ୍ୟାଚ୍ ଦୁବାଇଠାରେ ଭାରତୀୟ ସମୟ ଅପରାହ୍ନ 2:30 ଆରମ୍ଭ ହେବ। ଗତକାଲି ଦୁବାଇଠାରେ ଅନୁଷ୍ଠିତ ଗ୍ରୁପ୍ ଏ ର ଶେଷ ଲିଗ୍ ମ୍ୟାଚ୍ରେ ଭାରତ ନ୍ୟୁଜିଲାଣ୍ଡକୁ 44 ପରାସ୍ତ କରିଛି। ସେହିଭଳି ଆସନ୍ତା ବୁଧବାର ଦିନ ଲାହୋରଠାରେ ଅନୁଷ୍ଠିତ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା ହେବ। ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଆସନ୍ତା ରବିବାର ଦିନ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଉଚ୍ଚଶିକ୍ଷା କ୍ଷେତ୍ର ସହିତ ସମ୍ପୃକ୍ତ 8ମ ଭିଜିଟର୍ସ ପୁରସ୍କାର ନୂଆଦିଲ୍ଲୀରେ ପ୍ରଦାନ କଲେ ରାଷ୍ଟ୍ରପତି। ବନ୍ୟପ୍ରାଣୀ ପରିଚାଳନାକୁ ଅଧିକ ସଶକ୍ତ କରିବା ଲାଗି କୃତ୍ରିମ ବୁଦ୍ଧିମତା ସହିତ ପାରମ୍ପରିକ ଜ୍ଞାନର ବହୁଳ ବ୍ୟବହାର ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ ଆରୋପ ଏବଂ ଦେଶରେ ମହିଳାଙ୍କ ସୁରକ୍ଷା ଏବଂ ସମ୍ମାନ ବଜାୟ ରଖିବା ଲାଗି ଆଇନକୁ ସଂଶୋଧନ କରିଛନ୍ତି ସରକାର, କହିଲେ ଆଇନ ମନ୍ତ୍ରୀ। ସମ୍ବାଦ ଶେଷ ହେଲା।